आकाशवाणी। संवाद पढ़ुछन्ति सुभाष चंद्र शतपथी। मुख्य संवाद, विकसित राष्ट्र गठन दिगरे केन्द्र बजेट भारतर उत्सुकता को प्रतिफलित करुछि कहिले प्रधानमंत्री। नुआदिल्ली रे आसंता कालीठारु आरंभ हेउछि भारत कृत्रिम बुद्धिमत्ता प्रभाव सम्मेलनी 2026। पीपुल प्लानेट एवं प्रोग्रेस उपरे कराजिबो गुरुत्व प्रदान। जर्मनीरे म्यूनिक निरापत्ता अध्यक्षक सह द्विपाक्षिक संपर्क नहीं आज आलोचना करिछंती वैदेशिक मंत्री। बेंगालुरु रे आसंता मंगलवार दिन हेबाकु थिबा षष्ठ भारत फ्रांस वार्षिक प्रतिरक्षा आलोचना बैठक रे सह अध्यक्षता करिवे प्रतिरक्षा मंत्री। एवं आईसीसी पुरुष टी20 विश्वकप रे भारत और पाकिस्तान मध्यरे मैच जारी। प्रधानमंत्री नरेंद्र मोदी कहिछंति आसंता आर्थिक वर्षर केन्द्र बजेट विकसित राष्ट्र गठन दिगरे भारतर उत्सुकता को प्रतिफलित करुछि। एक संवाद सरबराह संस्था को साक्षात्कार दे श्री मोदी कहिछंति चलित बजेट वर्तमान किंबा केबे नुहे मुहूर्तर बजेट नुहे, बरम एहा आगामी दिन में प्रस्तुति एवं प्रेरणा पाई आमे प्रस्तुत को सूचित करिथाए। भारत सहित अन्य देशर होइथिबा वाणिज्य बुझामणा संपर्क में प्रधानमंत्री कहिछंति भारत में राजनैतिक स्थिरता एवं आकलन योग्य परिस्थिति जोगु भारत प्रति पुंजीनिवेशकारी आस्था वृद्धि पाई। सुदृढ़ निर्माण क्षेत्र सेवा एवं एमएसएमई भारत को वाणिज्य क्षेत्र में अधिक मजबूत करिपारिछि। भारतर मुक्त वाणिज्य बुझामणा जोगु बयन चमड़ा शिल्प रसायन हस्तशिल्प रत्न एवं अन्यान्य क्षेत्र में एमएसएमई पाई बजार सुविधा को मध्य व्यापक करा जाय पारिछि बोली प्रधानमंत्री कहिछन्ति। श्री मोदी पूर्वर यूपीए सरकार को समालोचना करी कहिछन्ति तांकर अर्थनैतिक कुपरिचालना जोगु भारत प्रति निवेशकारी मानक आस्था ह्रास पाइथिला। आगामी पर्यायर अर्थनैतिक रूपांतरण क्षेत्र में घरोई क्षेत्र गुरुत्व संपर्क में प्रधानमंत्री सेमानक ठारु सिद्धांतकारी प्रतिक्रिया पई आशा पोषण करिछन्ति। प्रधानमंत्री कहिछन्ति घरोई क्षेत्र निजर लाभांश उपरे कम दृष्टि दे गुणात्मक एवं जोगाण श्रृंखल बजाय रखा दिगरे अधिक पुंजीनिवेश गुरुत्व देवा उचित। नवसृजन दीर्घस्थायी क्षमता एवं विश्वस्तरीय प्रतियोगितामूलक घरोई क्षेत्र में पुंजीनिवेश उपरे विकसित भारत निर्भर करे बोली प्रधानमंत्री कहिछन्ति। प्रधानमंत्री नरेंद्र मोदी आसंता काली नुआदिल्ली रे भारत कृत्रिम बुद्धिमत्ता प्रभाव सम्मेलनी 2026 उद्घाटन करिबे। एहा स्वास्थ्य सेवा कृषि एवं प्रशासन क्षेत्र में समाधान सूत्र बाहर करिबो। पांच दिन धरी अनुष्ठित होबाकु थिबा एहि सम्मेलनी रे ऑस्ट्रेलिया जापान रूस अमेरिका फ्रांस जर्मनी इटाली नेदरलैंड स्विट्जरलैंड सर्बिया एस्टोनिया कजाकस्तान एवं आफ्रिकार कृत्रिम बुद्धिमत्ता संपर्कित पैविलियन प्रदर्शन करा। एआई क्षेत्र में वैश्विक सहयोग को त्वरान्वित कर संभावना रही। सम्मेलन में 300 अधिक प्रदर्शनी मंडप एवं सीधासलख व्यावहारिक उपयोग कौशल प्रदर्शन करा। कार्यक्रम रूपरेख तीनोटी प्रमुख विषय पीपुल प्लानेट एंड प्रोग्रेस उपरे आधारित। एथिरे 600 अधिक स्टार्टअप भाग नेबे। सम्मेलनी रे 500 अधिक अधिवेशन आयोजन करा जिवो। सेथिरे विभिन्न क्षेत्र रे कृत्रिम बुद्धिमत्तार प्रभाव भविष्यत एवं संभावना संपर्क रे आलोचना करा जिवो। सम्मेलनी रे अंतर्जातीय प्रतिनिधि समेत 250,000 अधिक परिदर्शक अंशग्रहण करिवार कार्यसूची रहिछि। विश्वस्तरें एआई व्यवस्था नूतन भागीदारिता एवं व्यावसायिक सुजोग सृष्टि करिबा एही सम्मेलनर मुख्य उद्देश्य रही। सम्मेलनर अंशग्रहण करने साउदी आरब पक्षर कृत्रिम बुद्धिमत्ता क्षेत्र में कार्यरत शीर्ष अधिकारी प्रेरण कर डॉक्टर अब्दुल्ला अलगमदी यार नेतृत्व नहीं। मानविकता एवं अर्थनैतिक विकास क्षेत्र में कृत्रिम बुद्धिमत्तार व्यवहार संपर्क में साउदी आरब पक्षर प्रदर्शन करा सह ए क्षेत्र में भारत सहयोग वृद्धि पाई प्रतिबद्धता प्रकाश पाई। वैदेशिक व्यापार मंत्री डॉक्टर एस जयशंकर म्यूनिक निरापत्ता सम्मेलनर अध्यक्ष उल्फग्यांग इसिंगर सह आज जर्मनी रे आलोचना करिछन्ति। सामाजिक गणमाध्यम रे पोस्ट करी डॉक्टर जयशंकर कहिछन्ति म्यूनिक निरापत्ता सम्मेलनी 2026 दुई देश मध्यरे मत विनिमय और दृष्टिकोण आदान प्रदान पई सुजोग सृष्टि करिछि। ଡକ୍ଟର ଜୟଶଙ୍କର ରୋମାନିଆର ବୈଦେଶିକ ବ୍ୟାପାର ମନ୍ତ୍ରୀ ଓୱାନ ସିଲ୍ଭିଆ ତୋଇଙ୍କ ସହ ମଧ୍ୟ ସାକ୍ଷାତ ଆଲୋଚନା କରିଛନ୍ତି। ଉଭୟ ଭାରତ ରୋମାନିଆ ଦ୍ୱିପାକ୍ଷିକ ସମ୍ପର୍କ ଏବଂ ବୁଝାମଣାର ସମୀକ୍ଷା କରିଥିଲେ। ସେ ମଧ୍ୟ ବୁନ୍ଦେଷ୍ଟାଗ୍ଠାରେ ଖ୍ରୀଷ୍ଟିଆନ ଗଣତନ୍ତ୍ର ୟୁନିୟନର ନେତାମାନଙ୍କ ସହ ଆଲୋଚନା କରିଛନ୍ତି। ଡକ୍ଟର ଜୟଶଙ୍କର ଭାରତ ଜର୍ମାନୀ ମଧ୍ୟରେ ସମ୍ପର୍କ ସୁଦୃଢ଼ କରିବା ଦିଗରେ ସେମାନଙ୍କର ସମର୍ଥନକୁ ପ୍ରଶଂସା କରିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆସନ୍ତା ମଙ୍ଗଳବାର ବେଙ୍ଗାଲୁରୁଠାରେ ହେବାକୁ ଥିବା ଷଷ୍ଠ ଭାରତ ଫ୍ରାନ୍ସ ବାର୍ଷିକ ପ୍ରତିରକ୍ଷା ଆଲୋଚନା ବୈଠକରେ ସହ ଅଧ୍ୟକ୍ଷତା କରିବେ। ବୈଠକରେ ଫ୍ରାନ୍ସର ପ୍ରତିରକ୍ଷା ମନ୍ତ୍ରୀ କ୍ୟାଥରିନ୍ ଭଟ୍ରିନ୍ ଯୋଗଦେବେ। ଆଲୋଚନା କାଳରେ ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ପ୍ରତିରକ୍ଷା ସହଯୋଗ ଏବଂ ଶିଳ୍ପ ସହଯୋଗକୁ ବ୍ୟାପକ କରିବା ଉପରେ ଗୁରୁତ୍ୱ ପ୍ରଦାନ କରାଯିବ। ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି, ବୈଠକରେ ପ୍ରତିରକ୍ଷା ସହଯୋଗ ବୁଝାମଣାକୁ ଆଗାମୀ 10 ବର୍ଷ ପାଇଁ ପୁଣି ଥରେ ନବୀକରଣ କରାଯିବାର ସମ୍ଭାବନା ରହିଛି। ସେଥିରେ ହ୍ୟାମର୍ କ୍ଷେପଣାସ୍ତ୍ର ନିର୍ମାଣ ପାଇଁ ଦ୍ୱିପାକ୍ଷିକ ବୁଝାମଣାପତ୍ର ସ୍ୱାକ୍ଷରିତ ହେବାର ମଧ୍ୟ ଆଶା କରାଯାଉଛି। କର୍ଣ୍ଣାଟକର ଭେମାଗାଲ୍ଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଫ୍ରାନ୍ସ ରାଷ୍ଟ୍ରପତି ଏମାନୁଏଲ୍ ମାକ୍ରନ୍ଙ୍କ ଦ୍ୱାରା H-125 ହାଲୁକା ହେଲିକପ୍ଟର ଟାଟା ଏୟାରବସ୍ର ଆଭାସୀ ଉଦ୍ଘାଟନ କାର୍ଯ୍ୟକ୍ରମକୁ ଏହି ମନ୍ତ୍ରୀଦ୍ୱୟ ଦେଖିବେ। 2025 ଅକ୍ଟୋବରରେ ଫ୍ରାନ୍ସର ପ୍ରତିରକ୍ଷା ମନ୍ତ୍ରୀ ଭାବେ ଶ୍ରୀ ଭଟ୍ରିନ୍ ଦାୟିତ୍ୱ ନେବା ପରେ ଏହା ଭାରତକୁ ତାଙ୍କର ପ୍ରଥମ ଗସ୍ତ। 2023 ଅକ୍ଟୋବର 11-13 ତାରିଖ ମଧ୍ୟରେ ଫ୍ରାନ୍ସରେ ଏହି ବୈଠକର ପଞ୍ଚମ ସଂସ୍କରଣ ଅନୁଷ୍ଠିତ ହୋଇଥିଲା। ଲୋକସଭା ବାଚସ୍ପତି ଓମ୍ ବିର୍ଲା ଭାରତ ପକ୍ଷରୁ ଢାକାଠାରେ ଆସନ୍ତା 17 ମଙ୍ଗଳବାର ଦିନ ହେବାକୁ ଥିବା ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟିର ଅଧ୍ୟକ୍ଷ ତାରିକ୍ ରହମାନଙ୍କ ନେତୃତ୍ୱରେ ଗଠିତ ନୂତନ ନିର୍ବାଚିତ ସରକାରଙ୍କ ଶପଥ ଗ୍ରହଣ ସମାରୋହରେ ଯୋଗଦେବେ। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି, ବାଚସ୍ପତିଙ୍କ ଏହି ଯୋଗଦାନ ଭାରତ ଏବଂ ବାଂଲାଦେଶ ଜନସାଧାରଣଙ୍କ ମଧ୍ୟରେ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କକୁ ସୁଦୃଢ଼ କରିବ। ପଡ଼ୋଶୀ ରାଷ୍ଟ୍ର ଭାବେ ଭାରତ ବାଂଲାଦେଶର ଐତିହ୍ୟ ସଂସ୍କୃତିକୁ ସମ୍ମାନ ଜଣାଏ। ତାରିକ୍ ରହମାନଙ୍କ ନେତୃତ୍ୱରେ ନିର୍ବାଚିତ ସରକାରକୁ ଭାରତ ସ୍ୱାଗତ ଜଣାଇଛି। ଭାରତ କୃତ୍ରିମ ବୁଦ୍ଧିମତା ପ୍ରଭାବ ସମ୍ମିଳନୀ ଏବଂ ଦିଲ୍ଲୀ ବାର୍ କାଉନ୍ସିଲ୍ ନିର୍ବାଚନ ପରିପ୍ରେକ୍ଷୀରେ ଦିଲ୍ଲୀ ହାଇକୋର୍ଟ ପକ୍ଷରୁ ଆଇନଜୀବୀ ଏବଂ ମକଦ୍ଦମାକାରୀମାନଙ୍କୁ ଆସନ୍ତାକାଲିଠାରୁ ଚଳିତ ମାସ 23 ପର୍ଯ୍ୟନ୍ତ ଅଦାଲତରେ ଆଭାସୀ ମାଧ୍ୟମରେ ଯୋଗ ଦେବାକୁ ଅନୁମତି ପ୍ରଦାନ କରାଯାଇଛି। ଦିଲ୍ଲୀ ହାଇକୋର୍ଟ ନିକଟବର୍ତ୍ତୀ ଭାରତ ମଣ୍ଡପମ୍ଠାରେ ଆସନ୍ତାକାଲିଠାରୁ 20 ପର୍ଯ୍ୟନ୍ତ ଏବଂ ଆସନ୍ତା 21-23 ପର୍ଯ୍ୟନ୍ତ ଅଦାଲତ ପରିସରରେ ବାର୍ କାଉନ୍ସିଲ୍ ନିର୍ବାଚନ ହେବାକୁ ଥିବାରୁ ଦିଲ୍ଲୀ ହାଇକୋର୍ଟ ପକ୍ଷରୁ ଏପରି ନିଷ୍ପତ୍ତି ନିଆଯାଇଛି। ଗତକାଲି ନ୍ୟାୟାଳୟ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି, ଅଦାଲତରେ ହାଇବ୍ରିଡ୍ ମୋଡ୍ରେ କାର୍ଯ୍ୟ ଜାରି ରହିବ ଏବଂ ଆଭାସୀ ମାଧ୍ୟମରେ ଉପସ୍ଥିତିକୁ ଇଚ୍ଛାଧୀନ ରଖାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମାଜ ସଂସ୍କାରକ ସନ୍ଥ ସେବାଲାଲ ମହାରାଜଙ୍କ ଆଜି ଜନ୍ମବାର୍ଷିକୀ ଅବସରରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ସନ୍ଥ ସେବାଲାଲ ମହାରାଜ ସମାଜରେ ସତ୍ୟ, ଅହିଂସା ଏବଂ ନୈତିକ ମୂଲ୍ୟବୋଧର ବାର୍ତ୍ତା ପ୍ରଚାର କରିଥିଲେ। ଦୁବାଇ ବିଶ୍ୱବାଣିଜ୍ୟ କେନ୍ଦ୍ରଠାରେ ଆଜିଠାରୁ 3 ତୃତୀୟ ଆନ୍ତର୍ଜାତିକ ଆୟୁଷ ସମ୍ମିଳନୀ ଏବଂ ପ୍ରଦର୍ଶନୀ ଆରମ୍ଭ ହୋଇଛି। ଏହି ସମ୍ମିଳନୀରେ ପ୍ରାଚୀନ ଚିକିତ୍ସା ପଦ୍ଧତି ଏବଂ ଏହାର ସମକାଳୀନ ବ୍ୟବହାର ସମ୍ପର୍କରେ ପ୍ରଦର୍ଶନ କରାଯାଉଛି। ଆୟୁର୍ବେଦ, ଯୋଗ, ୟୁନାନୀ, ସିଦ୍ଧ ଏବଂ ହୋମିଓପାଥିକର ସମାହାର ହେଉଛି ଆୟୁଷ ସମ୍ମିଳନୀକୁ ଭାରତର ଆୟୁଷ ରାଷ୍ଟ୍ରମନ୍ତ୍ରୀ ପ୍ରତାପ ରାଓ ଯାଦବ ଉଦ୍ଘାଟନ କରି କହିଛନ୍ତି, ଦେଶର ପାରମ୍ପରିକ ଜ୍ଞାନ ଆନ୍ତର୍ଜାତିକ ସ୍ତରରେ ଆଦୃତ ହୋଇଛି। ବିଶ୍ୱରେ ମାନସିକ ସ୍ୱାସ୍ଥ୍ୟ ଏବଂ ଜୀବନଶୈଳୀ ସମ୍ପର୍କିତ ସମସ୍ୟା ବୃଦ୍ଧି ପାଉଥିବା ବେଳେ ଆୟୁଷ ପଦ୍ଧତି ବ୍ୟକ୍ତିର ଶରୀର, ମନ ଏବଂ ପରିବେଶ ମଧ୍ୟରେ ସନ୍ତୁଳନ ରଖି ସମସ୍ୟାର ସମାଧାନ କରିଥାଏ। ଆଇସିସି T20 ପୁରୁଷ ବିଶ୍ୱକପ୍ରେ ଶ୍ରୀଲଙ୍କାର ଆର୍ ପ୍ରେମଦାସା ଷ୍ଟାଡିୟମରେ ଭାରତ ଓ ପାକିସ୍ତାନ ମଧ୍ୟରେ ମ୍ୟାଚ୍ ଜାରି ରହିଛି। ପାକିସ୍ତାନ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ସମ୍ବାଦ ପ୍ରସ୍ତୁତ ହେବା ବେଳକୁ ଭାରତ 6 ଏକ ୱିକେଟ୍ ହରାଇ 52 ସଂଗ୍ରହ କରିଛି। ଉଭୟ ଦଳ 2 ଲେଖାଏଁ ମ୍ୟାଚ୍ରେ ବିଜୟ ଲାଭ କରି ସମାନ ସ୍ତରରେ ଅଛନ୍ତି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ, ବିକଶିତ ରାଷ୍ଟ୍ର ଗଠନ ଦିଗରେ କେନ୍ଦ୍ର ବଜେଟ୍ ଭାରତର ଉତ୍ସୁକତାକୁ ପ୍ରତିଫଳିତ କରୁଛି କହିଲେ ପ୍ରଧାନମନ୍ତ୍ରୀ। ନୂଆଦିଲ୍ଲୀରେ ଆସନ୍ତାକାଲିଠାରୁ ଆରମ୍ଭ ହେଉଛି ଭାରତ କୃତ୍ରିମ ବୁଦ୍ଧିମତା ପ୍ରଭାବ ସମ୍ମିଳନୀ 2026। ଜର୍ମାନୀର ମ୍ୟୁନିକ୍ ନିରାପତ୍ତା ଅଧ୍ୟକ୍ଷଙ୍କ ସହ ଦ୍ୱିପାକ୍ଷିକ ସମ୍ପର୍କ ନେଇ ଆଜି ଆଲୋଚନା କରିଛନ୍ତି ବୈଦେଶିକ ମନ୍ତ୍ରୀ। ଏବଂ ଆଇସିସି ପୁରୁଷ T20 ବିଶ୍ୱକପ୍ରେ ଭାରତ ଓ ପାକିସ୍ତାନ ମଧ୍ୟରେ ମ୍ୟାଚ୍ ଜାରି ରହିଛି। ସମ୍ବାଦ ଶେଷ ହେଲା।